ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଗତକାଲି ଶେଷ ହୋଇଛି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ପରେ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍କତି ଓମ୍ ବିର୍ଲା ମୁଲତବୀ ଘୋଷଣା କରିଛନ୍ତି। ବାଚସ୍କତି କହିଛନ୍ତି, ଗତ ଜୁନ୍ ମାସ 24 ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନରେ 34 ଘଣ୍ଟା ଧରି 7ଟି ବୈଠକ ଚାଲିଥିଲା। ପ୍ରଥମ ଦୁଇ ଦିନରେ 539 ଜଣ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ସୂଚନା ଅନୁସାରେ ଗତ ଜୁନ୍ 26 ତାରିଖରେ ବାଚସ୍କତି ନିର୍ବାଚନ ହୋଇଥିଲା ଏବଂ 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସରକାର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଏସ୍ଡି ନିଯୁକ୍ତି କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ କୃଷି ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଡିଏର ଯୁଗ୍ମ କମିଶନର ବିଶ୍ୱରଞ୍ଜନ ରଥ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବାବେଳେ ଭୁବନେଶ୍ୱର ଉପଜିଲ୍ଲାପାଳ ମହେନ୍ଦ୍ର ପଣ୍ଡା ବାଣିଜ୍ୟ ଓ ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଥିବା ସମ୍ବିତ କୁମାର ଗଡ଼ନାୟକଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟ ଜିଲ୍ଲା ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁଙ୍ଗା ବ୍ଲକ ଅଞ୍ଚଳରେ 9 ଜଣ ଶିଶୁଙ୍କ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି 3 ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ୍ କୋରାପୁଟରେ ପହଞ୍ଚିଛନ୍ତି। ଡାକ୍ତର ଆରୁଷି ଘାଇଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ପ୍ରଥମେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। ଏହି ଟିମ୍ ଶିଶୁ ୱାର୍ଡ ବୁଲି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ଏହାସହ ହସ୍କିଟାଲରେ ଡାକ୍ତରମାନଙ୍କ ସହ ଶିଶୁ ମୃତ୍ୟୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ଏହି କେନ୍ଦ୍ରୀୟ ଟିମ୍ ନାରାୟଣପାଟଣା ଓ ବନ୍ଧୁଙ୍ଗା ବ୍ଲକ ଅଞ୍ଚଳ ପରିଦର୍ଶନ କରି ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି। ଉତ୍ତରପ୍ରଦେଶର ହାଥ୍ରସ୍ ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଗତକାଲି ଦଳାଚକଟା ଯୋଗୁଁ 116 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଲେଶ୍ୱର ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ଗତ ସନ୍ଧ୍ୟାରୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକୁର କହିଛନ୍ତି। ସୂଚନାଯୋଗ୍ୟ, ଗୋଷ୍ଠୀ ସଂଘର୍ଷକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗତମାସ 18 ତାରିଖ ମଧ୍ୟରାତ୍ରିରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ପରିସ୍ଥିତି ସୁଧୁରିବା ପରେ ପର୍ଯ୍ୟାୟକ୍ରମେ କର୍ଫ୍ୟୁ କୋହଳ କରାଯିବା ସହ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ଆରମ୍ଭ ହେଉଛି। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଦିନକୁ 3ଟି ସିଟିଂରେ ଏହି ପରୀକ୍ଷା ହେବ। ଚଳିତ ବର୍ଷ 62,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ରାଜ୍ୟର 122 ଶିକ୍ଷାନୁଷ୍ଠାନରେ 28,906 ସିଟ୍ରେ ନାମ ଲେଖା ପାଇଁ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଓଡ଼ିଶା ପୋଲିସ ସିଟିଜେନ୍ ପୋର୍ଟାଲର ଏମର୍ଜେନ୍ସି ରେସ୍ପନ୍ ସପୋର୍ଟ ସିଷ୍ଟମରେ 112କୁ ସ୍ଥାନିତ କରାଯାଇଛି। ପୂର୍ବରୁ ପୋଲିସ ସେବା ପାଇଁ ରହିଥିବା ଜରୁରୀକାଳୀନ ନମ୍ଘର 100, ଅଗ୍ନିଶମ ଲାଗି 101, ଆମ୍ଭୁଲାନ୍ସ ନିମନ୍ତେ 102 ଓ 108 ବଦଳରେ 112 ନମ୍ଘରକୁ ରଖାଯାଇଛି। ଏହାପରେ ପୋଲିସ କଣ୍ଟ୍ରୋଲ ରୁମ୍, ଅଗ୍ନିଶମ, ଆମ୍ଭୁଲାନ୍ସ, ମହିଳା ହେଲ୍ପଲାଇନ୍, ଚାଇଲ୍ଡ ହେଲ୍ପଲାଇନ୍ ଆଦି ପାଇଁ କେବଳ 112 ନମ୍ଘର ବ୍ୟବହାର କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜୀଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେଉଛି। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତବସ୍ତ୍ର ଲାଗି ସହ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ଦୈତାପତି ସେବକମାନେ ଶ୍ରୀନଗର ଯାଇ ଗଜପତି ମହାରାଜାଙ୍କୁ ଏହି ଖବର କରିବାର ପରମ୍ପରା ରହିଛି। ଏହି ଅବସରରେ ଦୈତାପତିମାନେ ଅନବସରରେ ବାହାରିଥିବା କରାଳ, ଚନ୍ଦନ ଓ ପାଟବସ୍ତ୍ରକୁ ଗଜପତି ମହାରାଜାଙ୍କୁ ପ୍ରଦାନ କରିବେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା 8 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।